ଚେଷ୍ଟା ଭଗବାନ ଠୁ ଦୂରେଇ ଯିବା, ଭଗବାନଙ୍କ କଥା ଶ୍ରବଣ କରିବା ନାହିଁ, ସେତେ ଅଧିକ ଆମେ ଏହିସବୁ ଦଣ୍ଡ ଭୋଗ କରିବା, ଏ ଦୈବୀ ଦୁରିପାକ ସବୁ ଭୋଗ କରିବା। ଏ ହେଉଛି ଦୈବୀ ଦଣ୍ଡ, ଆମକୁ ଚେତେଇ ଦେବା ପାଇଁ ଭଗବାନ ଏସବୁ ଦଣ୍ଡ ଦେଉଛନ୍ତି। ମହାମାରୀ, ଭୂମିକମ୍ପ, ବନ୍ୟା, ବାତ୍ୟା, ବିଭିନ୍ନ ପ୍ରକାର ରୋଗ, ଏସବୁ ଦୁଃଖ ବା କଷ୍ଟ ଆସୁଛି ଆମକୁ ଚେତେଇ ଦେବା ପାଇଁ ଯେ ଏ ସଂସାର ସୁଖ ପାଇଁ ଉଦ୍ଦିଷ୍ଟ ନୁହେଁ ବା ଏଇ ଶରୀର ମଧ୍ୟ ସୁଖ ପାଇଁ ଉଦ୍ଦିଷ୍ଟ ନୁହେଁ। ଏ ହେଉଛି ଦୁଃଖମୟ ଶରୀର ଏବଂ ଦୁଃଖମୟ ସଂସାର। ଏହି କଥା ଚେତେଇ ଦେବା ପାଇଁ ଭଗବାନ ଏସବୁ ବ୍ୟବସ୍ଥା କରୁଛନ୍ତି। ତେଣୁ ଆମେ ଏଠାରେ ଯେତେ ଚେଷ୍ଟା କଲେ ମଧ୍ୟ, ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ଆମେ ଏଠାରେ ସୁଖୀ ହୋଇ ରହିପାରିବା ନାହିଁ। ଯଦି ଅର୍ଥ ବା ଧନ ଆମକୁ ସବୁ ସୁଖ କିଣିପାରୁଥାନ୍ତା, ତାହେଲେ ସଂସାରର ସବୁଠାରୁ ଧନୀ ବ୍ୟକ୍ତି ସେ ପରମ ସୁଖୀ ହୋଇଥାନ୍ତା। କିନ୍ତୁ ଆମେ ଦେଖିବାକୁ ପାଉ ଯେ ସଂସାର ସବୁଠାରୁ ଧନୀ ବ୍ୟକ୍ତିରେ ମଧ୍ୟ ଦୁଃଖ ରହିଛି, ତାର ମଧ୍ୟ କଷ୍ଟ ରହିଛି। ଯଦିଓ ସେ ତାର ଦୁଃଖ କଷ୍ଟକୁ କାହା ଆଗରେ ବ୍ୟକ୍ତ କରେ ନାହିଁ, କିନ୍ତୁ ଯେଉଁମାନେ ସେମାନଙ୍କର ଆତ୍ମୀୟ ସେମାନେ ଜାଣନ୍ତି ଯେ ସେମାନେ କେତେ ଦୁଃଖ ବା କଷ୍ଟରେ ରହିଛନ୍ତି, କେତେ ମାନସିକ ଦୁଶ୍ଚିନ୍ତା ଭିତରେ ରହିଛନ୍ତି, ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯାହା ପାଖରେ ଯେତେ ଅଧିକ ଧନ ତା ପାଖରେ ସେତେ ଅଧିକ ବଡ଼ ବଡ଼ ରୋଗ, ସେମାନେ ହଜାର ହଜାର ଟଙ୍କା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ତାଙ୍କ ରୋଗରେ, ତା ସତ୍ତ୍ୱେ ମଧ୍ୟ ତାଙ୍କର ରୋଗ ଭଲ ହେବନି। ତେଣୁ ଜନ୍ମ ମୃତ୍ୟୁ ଜରା ବ୍ୟାଧି ସେ ଧନୀ ହେଉ ବା ଗରିବ ହେଉ, ପୁରୁଷ ହେଉ ବା ସ୍ତ୍ରୀ ହେଉ, ବାଳକ ହେଉ ବା ବୃଦ୍ଧ ହେଉ, ସମସ୍ତେ ଭୋଗ କରୁଛନ୍ତି। ଇଏ ହେଉଛି ସଂସାରର ନିଆଁ। କେହି ଏଠାରେ ସୁଖୀ ନାହାନ୍ତି ବା ସୁଖୀ ହେଇପାରିବେ ନାହିଁ। ଏ ହେଉଛି ଦୁଃଖର ଘର, ସଂସାର ସାଗର। ତେଣୁ ଦୁଃଖର ଘରେ ଆମେ ସୁଖର ପରିକଳ୍ପନା କରିବା, ଏ ହେଉଛି ଆମର ମୂର୍ଖାନ୍। ତେଣୁ ଯେଉଁମାନେ ବୁଦ୍ଧିମାନ ସେମାନେ ଚାହିଁବେ ଏହି ଭୌତିକ ସଂସାରରୁ ସବୁଦିନ ପାଇଁ କିପରି ମୁକ୍ତ ହୋଇଯିବେ, କିପରି ସେହି ଦିବ୍ୟ ଆନନ୍ଦଧାମର ସନ୍ଧାନ ପାଇବେ ଯେଉଁଠାରେ ଏହିସବୁ ଭଗବାନଙ୍କର ଭକ୍ତମାନେ ରହିଛନ୍ତି ଆଧ୍ୟାତ୍ମିକ ଜଗତରେ, ଦିବ୍ୟଧାମ ବୈକୁଣ୍ଠରେ, ଯେଉଁମାନଙ୍କର କୌଣସି ଦୁଃଖ ନାହିଁ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ରୂପକ ଦୁଃଖ। ତେଣୁ ସମସ୍ତେ ଚାହିଁବେ ଯଦି ସେପରି ଏକ ଜୀବନ ପ୍ରାପ୍ତ ହେବ, ତାହେଲେ ଆମର ଏ ଦୁଃଖ ସବୁଦିନ ପାଇଁ ଦୂର ହୋଇଯିବ। ତେଣୁ ଭଗବାନ ସେପରି ଧାମର ସନ୍ଧାନ ଆମକୁ ଦେଉଛନ୍ତି। ତେଣୁ ସୃଷ୍ଟିର ପ୍ରଥମ ଜୀବ ବ୍ରହ୍ମାଙ୍କ ମାଧ୍ୟମରେ ଭଗବାନ ପ୍ରଥମ ଉପଦେଶ ବ୍ରହ୍ମାଙ୍କୁ ପ୍ରଦାନ କରୁଛନ୍ତି। ବ୍ରହ୍ମା ହେଉଛନ୍ତି ପ୍ରଥମ ଜୀବ ସଂସାରର। ଯେତେବେଳେ ସୃଷ୍ଟିରେ କାହାରି ଜନ୍ମ ହୋଇନଥିଲା ଏଇ ଭୌତିକ ବ୍ରହ୍ମାଣ୍ଡରେ, ପ୍ରଥମ ଜନ୍ମ ହେଲା ବ୍ରହ୍ମାଙ୍କର। ଯେତେବେଳେ ବ୍ରହ୍ମାଙ୍କର ଜନ୍ମ ହେଲା, ସେତେବେଳେ ବ୍ରହ୍ମା ଚତୁର୍ଦିଗରେ ଅନ୍ଧକାର ଦର୍ଶନ କରୁଛନ୍ତି, ଅଜ୍ଞାନର ଅନ୍ଧକାର। ଯେପରି ପ୍ରତ୍ୟେକ ପ୍ରାଣୀ ଯେତେବେଳେ ସଂସାର ଜନ୍ମ ହେଉଛି ସେ ଅଜ୍ଞାନରେ ଜନ୍ମ ହେଉଛି, ଗୋଟିଏ ଶିଶୁ ଯେତେବେଳେ ଜନ୍ମଗ୍ରହଣ କରୁଛି ତାର କୌଣସି ଜ୍ଞାନ ନାହିଁ। ପିତାମାତା ପ୍ରଥମେ ତାକୁ କିଛି ଶିକ୍ଷା ଦେଉଛନ୍ତି, ପରିବାରର ସଦସ୍ୟମାନେ ତାକୁ କିଛି ଶିକ୍ଷା ଦେଉଛନ୍ତି, ପୁଣି କିଛି ବର୍ଷ ପରେ ସେ ଯେତେବେଳେ ବିଦ୍ୟାଳୟକୁ ଯାଉଛି ବିଦ୍ୟାଳୟରୁ କିଛି ଶିକ୍ଷା ଲାଭ କରୁଛି, ସମାଜରୁ କିଛି ଶିକ୍ଷା ଲାଭ କରୁଛି। ତେଣୁ ଏହିପରି ଭାବରେ ଧୀରେ ଧୀରେ ତାର ଜ୍ଞାନର ବିକାଶ ହେଉଛି। ତେଣୁ ଆମେ ଦେଖିବା ପ୍ରତ୍ୟେକ ଶିଶୁର ଜ୍ଞାନ ଭିନ୍ନ ଭିନ୍ନ ସ୍ତରର, ସମସ୍ତଙ୍କର ସମାନ ଜ୍ଞାନ ନାହିଁ। ଯିଏ ଯେଉଁ ପରିସ୍ଥିତିରେ ଜନ୍ମ ନେଲା ବା ଯେଉଁ ପରିସ୍ଥିତିରେ ତାର ଜୀବନ ଗଢ଼ି ଉଠିଲା, ସେହି ଅନୁସାରେ ସେ ଜ୍ଞାନ ସଂଗ୍ରହ କରୁଛି। ତେଣୁ ଯେତେ ଜ୍ଞାନ ସଂଗ୍ରହ କଲେ ମଧ୍ୟ ବ୍ୟକ୍ତି ପୂର୍ଣ୍ଣ ଜ୍ଞାନକୁ ପ୍ରାପ୍ତ ହୋଇପାରୁନି। ଇଏ ହେଉଛି ଭୌତିକ ସଂସାରର ନିୟମ। ତେଣୁ ବ୍ରହ୍ମାଙ୍କର ଯେତେବେଳେ ଜନ୍ମ ହେଲା, ସେତେବେଳେ ବ୍ରହ୍ମା ସବୁଦିଗରେ ଚତୁର୍ଦିଗରେ ଅନ୍ଧକାର ଦର୍ଶନ କରୁଛନ୍ତି, ଅଜ୍ଞାନର ଅନ୍ଧକାର। ତେଣୁ ବ୍ରହ୍ମା ଜାଣିପାରୁନାହାନ୍ତି ଯେ ସେ କ'ଣ କରିବା କଥା, କ'ଣ କରିବା ଉଚିତ ବା ତାଙ୍କର କ'ଣ କର୍ତ୍ତବ୍ୟ। ତେଣୁ ବ୍ରହ୍ମା ଟିକେ ନିଜର ବୁଦ୍ଧି ଲଗେଇଲେ। ଯେପରି ଆମେ ସବୁ ଅଜ୍ଞାନତାରେ ଥାଇ ମଧ୍ୟ ନିଜକୁ ଖୁବ୍ ବୁଦ୍ଧିମାନ ବୋଲି ମନେ କରିଥାଉ, ଆମର ପ୍ରକୃତ ପକ୍ଷେ କୌଣସି ଜ୍ଞାନ ନାହିଁ କିନ୍ତୁ ଆମେ ନିଜକୁ ଖୁବ୍ ବୁଦ୍ଧିମାନ ବୋଲି ମନେ କରିଥାଉ। ଆମେ ଯଦି ଅଧିକ ଅର୍ଥ ଉପାର୍ଜନ କରିପାରିଲେ, ଅନ୍ୟକୁ ଠକି ପାରିଲେ, ମିଛ କହି କୌଣସି କାର୍ଯ୍ୟ ସାଧନ କରିଦେଲେ ଆମେ ବହୁତ ନିଜକୁ ବୁଦ୍ଧିମାନ ବୋଲି ମନେ କରୁ ଏବଂ ଗର୍ବ ମଧ୍ୟ ଅନେକ ସମୟରେ ଅନୁଭବ କରୁ। ତେଣୁ ବ୍ରହ୍ମା ମଧ୍ୟ ପ୍ରଥମେ ନିଜର ବୁଦ୍ଧି ଲଗେଇଲେ। ତେଣୁ ବ୍ରହ୍ମା ଭାବିଲେ, ସେ ଦେଖିଲେ ଗୋଟେ କମଳ ଉପରେ ବସିଛନ୍ତି, ପଦ୍ମ ଫୁଲ ଉପରେ। ତାଙ୍କର ଜନ୍ମ, ବ୍ରହ୍ମାଙ୍କର ଜନ୍ମ ହେଉଛି ପଦ୍ମ ଫୁଲ ଉପରେ, କାରଣ ଭଗବାନ ବିଷ୍ଣୁ, ଗର୍ଭଧର ସାହି ବିଷ୍ଣୁ, ତାଙ୍କର ନାଭିରୁ ଗୋଟିଏ କମଳ ଉତ୍ପନ୍ନ ହେଉଛି ଏବଂ ସେ କମଳରେ ବ୍ରହ୍ମାଙ୍କର ଜନ୍ମ ହେଉଛି। ତେଣୁ ବ୍ରହ୍ମାଙ୍କର ସେ କୌଣସି ମାତାଙ୍କ ଠାରୁ ବ୍ରହ୍ମାଙ୍କର ଜନ୍ମ ହେବନି। ଆମର ସାଧାରଣତଃ ଧାରଣା, ଯଦି କାହାର ଜନ୍ମ ହେବ ମାନେ କୌଣସି ମା ମାତାଙ୍କ ଠାରୁ ଜନ୍ମ ହେବ, କିନ୍ତୁ ବ୍ରହ୍ମାଙ୍କର କେହି ମାତା ନାହାନ୍ତି, ତାଙ୍କର ଜନ୍ମ ସିଧା ପ୍ରତ୍ୟକ୍ଷ ଭାବରେ ଭଗବାନ ବିଷ୍ଣୁଙ୍କର ନାଭିରୁ ଯେଉଁ କମଳ ଉତ୍ପନ୍ନ ହେଉଛି ସେ କମଳରୁ ବ୍ରହ୍ମାଙ୍କର ଜନ୍ମ ହେଉଛି। ତେଣୁ ବ୍ରହ୍ମାଙ୍କର ନାମ ହେଉଛି ସ୍ୱୟମ୍ଭୁ। ତେଣୁ ବ୍ରହ୍ମା ଯେତେବେଳେ ଦେଖୁଛନ୍ତି, କମଳକୁ ଦର୍ଶନ କରୁଛନ୍ତି, ସେ ଭାବୁଛନ୍ତି ଏ କମଳ କେଉଁଠାରୁ ଉତ୍ପନ୍ନ ହେଇଛି, ଏ କମଳର ମୂଳ କେଉଁଠାରେ ରହିଛି। ତାଙ୍କର ପ୍ରଥମ ଜିଜ୍ଞାସା ତାଙ୍କ ମନରେ ଉତ୍ପନ୍ନ ହେଉଛି ଯେ କମଳର ମୂଳ କେଉଁଠାରେ, ମୁଁ ଯଦି ଏ କମଳର ମୂଳକୁ ଜାଣିପାରିବି ତାହେଲେ ମୁଁ ଜାଣିପାରିବି ଯେ ମୋର ସ୍ରଷ୍ଟା କିଏ, ମୋତେ କିଏ ସୃଷ୍ଟି କରିଛି, ମୋର ପିତା କିଏ ବା ମୋର ମାତା କିଏ, କାରଣ ସେପର୍ଯ୍ୟନ୍ତ ବ୍ରହ୍ମାଙ୍କ କୌଣସି ଜ୍ଞାନ ନାହିଁ ତାଙ୍କର ପିତାମାତା କିଏ। ତେଣୁ ବ୍ରହ୍ମା ନିଜର ବୁଦ୍ଧି ଅନୁସାରେ ସେ ପ୍ରଥମେ ଚାହିଁଲେ ସେଇ କମଳର ନାଳ ମୂଳକୁ ଜାଣିବା ପାଇଁ। ତେଣୁ ସେ କମଳର ନାଳ ଦେଇ ବ୍ରହ୍ମା ମୂଳ ପ୍ରାପ୍ତ ହେବା ପାଇଁ ସେ ଯାଉଛନ୍ତି, କମଳର ନାଳ ଦେଇ ସେ ବ୍ରହ୍ମା ତଳକୁ ତଳକୁ ଯାଉଛନ୍ତି। ସେ କମଳ କେଉଁଠାରୁ ବାହାରିଛି ବା ତାର ମୂଳ କେଉଁଠାରେ ତାହା ଜାଣିବା ପାଇଁ ବ୍ରହ୍ମା ଚେଷ୍ଟା କରୁଛନ୍ତି। ଏହିପରି ଭାବରେ 100 ବର୍ଷ ବ୍ୟତୀତ ହୋଇଯାଇଛି। ଏହି 100 ବର୍ଷ ଆମର 100 ବର୍ଷ ପରି ନୁହେଁ, ଏ ହେଉଛି ବ୍ରହ୍ମାଙ୍କର 100 ବର୍ଷ। ବ୍ରହ୍ମାଙ୍କର 100 ବର୍ଷ ମାନେ ଆପଣ କଳ୍ପନା କରିପାରିବେନି ଯେ ସେ 100 ବର୍ଷ କେତେ ବର୍ଷ ହେବ ଆମ ଏଠାର ହିସାବ ଅନୁସାରେ। ମୁଁ ଆପଣମାନଙ୍କୁ ସମ୍ୟକ ଧାରଣା ଦେବା ପାଇଁ କହିବି ଯେ ବ୍ରହ୍ମାଙ୍କର ଗୋଟିଏ ଦିନର ହିସାବ ମୁଁ ଦେଉଛି ଆପଣମାନଙ୍କୁ, ସେ ଅନୁସାରେ ଆପଣ ବ୍ରହ୍ମାଙ୍କର ବର୍ଷ ହିସାବ କରିବେ। ଆମର ଏଇ ଭୌତିକ ସଂସାରରେ 4ଟି ଯୁଗ କଥା ଆପଣମାନେ ଶୁଣିଛନ୍ତି, ସତ୍ୟ, ତ୍ରେତା, ଦ୍ୱାପର ଏବଂ କଳି। କଳି ଯୁଗର ଅବଧି ବା ସମୟ ହେଉଛି 432,000 ବର୍ଷ, କଳିଯୁଗର ସମୟ। ଆଜିକାଲି କେହି କେହି ସବୁ ପ୍ରଚାର କରୁଛନ୍ତି ଯେ କଳିଯୁଗ ଶେଷ ହେଇଗଲା, ସତ୍ୟଯୁଗ ଆସୁଛି, ଏସବୁ ମିଥ୍ୟା ପ୍ରଚାର। କଳିଯୁଗ ଶେଷ ହେଇନି, ଏ ଆରମ୍ଭ ହେଇଛି, ମାତ୍ର 5,000 ବର୍ଷ ପୂର୍ବେ କଳିଯୁଗ ଆରମ୍ଭ ହେଇଛି। ତେଣୁ କଳିଯୁଗର ମାତ୍ର 5,000 ବର୍ଷ ଯାଇଛି, 432,000 ବର୍ଷରୁ ମାତ୍ର 5,000 ବର୍ଷ ଯାଇଛି ଏବଂ ବର୍ତ୍ତମାନ ଯାହା ସବୁ ଅବସ୍ଥା, ଯେପରି ଦିନକୁ ଦିନ ସବୁ ନୈତିକ ଅଧୋଗତି ଦେଖାଦେଉଛି କଳିଯୁଗରେ, ଲୋକମାନଙ୍କର କଷ୍ଟ ବା ଦୁଃଖ ବଢି ବଢି ଚାଲିଛି, ଆମେ କଳ୍ପନା କରିପାରିବା ନାହିଁ ଯେ ଆଉ 50 ବର୍ଷ ପରେ କ'ଣ ହେବ ସଂସାରର ଅବସ୍ଥା। ତେଣୁ ଆମେ ଚିନ୍ତା କରିବା କଳିଯୁଗରେ ଆହୁରି ରହିଛି 427,000 ବର୍ଷ, ତେଣୁ ସେତେବେଳକୁ କ'ଣ ଅବସ୍ଥା ହେବ କଳିଯୁଗର ଆମେ କଳ୍ପନା କରିପାରିବାନି। ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା ରହିଛି ଯେ କିପରି କଳିଯୁଗରେ ଲୋକମାନେ ମଣିଷ ମଣିଷର ମାଂସ ଖାଇବ, ବର୍ତ୍ତମାନ ମଣିଷ 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 ଖାଇବା ଆରମ୍ଭ ହେଇଗଲାଣି ଆମେରିକାରେ, ଆଉ ସାଙ୍ଗେ ସାଙ୍ଗେ ଭାରତକୁ ଆସିଯିବ ଆମର ଟିଭି ମାଧ୍ୟମରେ ସବୁ ଆମେରିକା ସଂସ୍କୃତି ସବୁ ସାଙ୍ଗେ ସାଙ୍ଗେ ପଳେଇ ଆସୁଛି ଭାରତ। ତେଣୁ ମଣିଷ ମଣିଷ ମାଂସ ଖାଇବ, କୌଣସି ନୀତି ନିୟମ ରହିବନି, ଏବଂ ଚୋର ଡକାୟତ ବଦମାସଙ୍କର ରାଜ୍ୟ ହବ, ମାନେ ରାଜ୍ୟ ହବ, ସେଇମାନେ ଶାସନ କରିବେ। ବର୍ତ୍ତମାନ ଯେପରି ସେମାନେ ଶାସନ କରୁଛନ୍ତି, ଯେଉଁମାନେ ଅପରାଧୀ ସେମାନେ ସବୁ ଭୋଟ ପାଇ ଯାଇକି ମନ୍ତ୍ରୀ ହେଇଯାଉଛନ୍ତି। ତେଣୁ ଅପରାଧୀମାନେ ଯଦି ମନ୍ତ୍ରୀ ହେବେ ତାହେଲେ ସେମାନେ କି ପ୍ରକାର ଶାସନ କରିବେ, ଧର୍ମର ଶାସନ କରିବେ ନା ଅଧର୍ମର ଶାସନ କରିବେ? ବର୍ତ୍ତମାନ କୁହାଯାଉଛି କ'ଣ ନା, ଆମେ ଧର୍ମ ନିରପେକ୍ଷ। ଯଦି ଆମେ ଧର୍ମକୁ ସମର୍ଥନ ଦେବା ନାହିଁ ତାହେଲେ ନିଶ୍ଚିତ ଭାବରେ ଅଧର୍ମକୁ ସମର୍ଥନ ଦେବା। ତେଣୁ ଅଧର୍ମର ଶାସନ ହେଲେ କୌଣସି ପ୍ରଜା ସୁଖୀ ହୋଇପାରିବେ ନାହିଁ। ତେଣୁ ଅଧର୍ମର ଶାସନ ଚାଲିଛି ବା ଚାଲିବ ଆଗକୁ ଆହୁରି ବହୁଳ ଭାବରେ। ତେଣୁ ଆଗକୁ ଆମେ ଯାହା ଯଦି ଇଚ୍ଛା ବା କାମନା କରୁଛେ ଆଗକୁ ଆମର ଜୀବନ ସୁଖମୟ ହେବ, ଏହା ହେଉଛି ଆମର ଭ୍ରମ। ଆହୁରି ଦୁଃଖମୟ ଜୀବନ ଆମେ ସବୁ ଆଗକୁ ଭୋଗ କରିବାକୁ ଯାଉଛେ। ଶ୍ରୀମଦ ଭାଗବତରେ ବର୍ଣ୍ଣନା ରହିଛି ଯେ ଏଇ ଅପରାଧୀ ମାନେ ଯେତେବେଳେ ସରକାରରେ ରହିବେ ସେମାନେ ଲୋକମାନଙ୍କ ଉପରେ ଏତେ ଟ୍ୟାକ୍ସ ବସେଇବେ, ଲୋକମାନେ ସବୁ ଟ୍ୟାକ୍ସ ଦେଇଦେଇ ନାୟାନ୍ତ ହେଇଯିବେ, କ୍ଲାନ୍ତ ହେଇଯିବେ, ଥକିଯିବେ, କାରଣ ସେମାନଙ୍କୁ ସବୁ ପଇସା ଦରକାର। ଲୋକମାନଙ୍କର କିଛି ମଙ୍ଗଳକର କାର୍ଯ୍ୟ ସେମାନେ କରିବେନି, ଲୋକମାନଙ୍କୁ ଟ୍ୟାକ୍ସ ନେବେ। ତେଣୁ ଲୋକମାନେ ସବୁ ଘରଦ୍ୱାର ଛାଡ଼ି ସବୁ ଜଙ୍ଗଲକୁ ପଳେଇବେ, ଏସବୁ ରହିଛି ବର୍ଣ୍ଣନା ଶ୍ରୀମଦ ଭାଗବତରେ କଳିଯୁଗରେ ସବୁ କ'ଣ କ'ଣ ଘଟିବାକୁ ଯାଉଛି ଆଗକୁ। ତେଣୁ ଯେଉଁମାନେ ପ୍ରକୃତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଚାହିଁବେ କେମିତି ଅତି ଶୀଘ୍ର ଏ ଭୌତିକ ସଂସାରରୁ ମୁକ୍ତ ହେଇ ଭଗବାନଙ୍କ ଧାମକୁ ଚାଲିଯିବା ପାଇଁ। ଆଗକୁ ଆମେ ଯେତେ ଅଧିକ ସମୟ ଏଠି ରହିବା ସେତେ କଷ୍ଟ ଭୋଗ କରିବା, ଦୁଃଖ ଭୋଗ କରିବା। ଆମେ ଦେଖିବା, ଆମେ ଶ୍ରୀମଦ ଭାଗବତରେ 7 ଦିନ ଧରି ଆଲୋଚନା କରିବା ଯେ କିପରି ଭାବରେ ଏ କଳିଯୁଗ ପ୍ରବେଶ କଲା, କ'ଣ ହେଲା, ସେସବୁ ସମ୍ବନ୍ଧରେ ଆମେ ଆଲୋଚନା କରିବା। ତେବେ ଏହିପରି ଭାବରେ ଏହି କଳିଯୁଗର ସମୟ ହେଉଛି 4,32,000 ବର୍ଷ। ତେଣୁ ଦ୍ୱାପର ଯୁଗର ସମୟ ହେଉଛି କଳିଯୁଗର ଠିକ 2 ଗୁଣ। ଆପଣମାନେ ସବୁ ଗୁଣନ୍ତୁ, 4,32,000 ବର୍ଷକୁ 2ରେ ଗୁଣନ୍ତୁ, 8,64,000 ବର୍ଷ ଏ ହେଉଛି ଦ୍ୱାପର ଯୁଗର ସମୟ। ତାପରେ ତ୍ରେତା ଯୁଗ ହେଉଛି କଳିଯୁଗର 3 ଗୁଣ, 4,32,000କୁ 3ରେ ଗୁଣ, ସେ ହେଉଛି ତ୍ରେତା ଯୁଗର ସମୟ। ଆଉ ସତଯୁଗର ସମୟ ହେଉଛି କଳିଯୁଗର 4 ଗୁଣ, ତେଣୁ 4,32,000 ବର୍ଷକୁ 4ରେ ଗୁଣ। ତେଣୁ ସତଯୁଗର ସମୟ ଯେତିକି ହେଲା, ତ୍ରେତାର ସମୟ ଯେତିକି ହେଲା, ଦ୍ୱାପର ଯେତିକି ହେଲା ଏବଂ କଳିର ଯେତିକି ହେଲା, ଏ 4 ଯୁଗର ସମୟ ପୁରା ମିଶିଗଲେ ଯେତିକି ସମୟ ହେଲା ହାରାହାରି 43,00,000 ବର୍ଷ ହବ। ଏହା ହେଉଛି ଗୋଟିଏ ଦିବ୍ୟ ଯୁଗର ସମୟ, 43,00,000 ବର୍ଷ। ତେଣୁ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁଙ୍କର ଶାସନ ହୁଏ, ଏବଂ ଜଣେ ମନୁଙ୍କର ଶାସନ କାଳ ହେଉଛି 71 ଦିବ୍ୟଯୁଗ। ତା ଅର୍ଥ ଏ 43,00,000 ବର୍ଷକୁ ପୁଣି 71ରେ ଗୁଣନ୍ତୁ। ଏହା ଯେତିକି ହେଲା ସେ ହେଉଛି ଜଣେ ମନୁଙ୍କର ଶାସନ କାଳ, ତାକୁ ପୁଣି 14ରେ ଗୁଣିବେ। ତେଣୁ ଯାହା ହେଲା ସେ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ, ଅର୍ଥାତ 1,000 ଦିବ୍ୟଯୁଗର ସମୟ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ। ଗୋଟିଏ ଦିନ କହିଲେ ବ୍ରହ୍ମାଙ୍କର 12 ଘଣ୍ଟାକୁ ବୁଝାଏ, ଦିନକ ହେଉଛି 24 ଘଣ୍ଟା। ତେଣୁ ମାତ୍ର 12 ଘଣ୍ଟା ହେଉଛି ବ୍ରହ୍ମାଙ୍କର 12 ଘଣ୍ଟା ହେଉଛି 1,000 ଦିବ୍ୟଯୁଗ, ତାର ତ 43,00,000କୁ 1,000ରେ ଗୁଣିବେ। ତେଣୁ ଇଏ ହେଉଛି 12 ଘଣ୍ଟା ସମୟ ବ୍ରହ୍ମାଙ୍କର, ପୁଣି ରାତି ତାଙ୍କର ସେତିକି ସମୟ, ଅର୍ଥାତ୍ ବ୍ରହ୍ମାଙ୍କର 24 ଘଣ୍ଟା ହେଉଛି 2000 ଦିବ୍ୟ ଯୁଗ। ତେଣୁ ବ୍ରହ୍ମାଙ୍କର ଏପରି 30 ଦିନରେ ଗୋଟିଏ ମାସ ହବ ଏବଂ 12 ମାସରେ ଗୋଟିଏ ବର୍ଷ ହବ, ଏହିପରି ବ୍ରହ୍ମା 100 ବର୍ଷ ଜୀବିତ ରହିବେ। ତେଣୁ ବ୍ରହ୍ମାଙ୍କର ଆୟୁ ବହୁତ ଅଧିକ ଆମ ତୁଳନାରେ, ଆମେ କଳ୍ପନା କରିପାରିବାନି। ସେତିକି ବର୍ଷ ପର୍ଯ୍ୟନ୍ତ ବ୍ରହ୍ମା ନିଜର ବୁଦ୍ଧି ବଳରେ ସେ ତାଙ୍କର କମଳ ପୁଷ୍ପର ମୂଳ କେଉଁଠାରୁ ବାହାରିଛି ତାହା ଜାଣିବା ପାଇଁ ସେ ଚେଷ୍ଟା କଲେ ତାଙ୍କର 100 ବର୍ଷ ପର୍ଯ୍ୟନ୍ତ, କିନ୍ତୁ ସେ କମଳ ପୁଷ୍ପର ମୂଳକୁ ବ୍ରହ୍ମା ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ବ୍ରହ୍ମା ଯେତେବେଳେ କ୍ଲାନ୍ତ ହୋଇଗଲେ, ଥକିଗଲେ, ନିଜର ବୁଦ୍ଧି ଦ୍ୱାରା ତାଙ୍କ ସେ ନିଜର କମଳ ପୁଷ୍ପ ଯାହା ଉପରେ ସେ ଉପବେଶନ କରିଛନ୍ତି ସେ କମଳ ପୁଷ୍ପର ମୂଳକୁ ସେ ପ୍ରାପ୍ତ ହୋଇପାରିଲେନି। କେଉଁଠାରୁ ସେ ବାହାରିଛି କମଳ ପୁଷ୍ପ? ବ୍ରହ୍ମା ଥକି ଯାଇ ଶେଷରେ ପୁଣି ଫେରି ଆସିଲେ ସେ କମଳ ପୁଷ୍ପ ଉପରକୁ, 100 ବର୍ଷ ପର୍ଯ୍ୟନ୍ତ ଯାଉଛନ୍ତି ତଳକୁ ତଳକୁ, କିନ୍ତୁ ପ୍ରାପ୍ତ ହୋଇପାରୁନାହାନ୍ତି ତାର ମୂଳ କେଉଁଠାରୁ। ଶେଷରେ ସେ ଆସି ପୁଣି ସେ କମଳ ପୁଷ୍ପରେ ଉପବେଶନ କଲେ ଏବଂ ଭାବୁଛନ୍ତି ବର୍ତ୍ତମାନ ସେ କ'ଣ କରିବେ, ତାଙ୍କର ନିଶ୍ଚିତ ଭାବରେ ଜଣେ ଷଷ୍ଠ ରହିଛନ୍ତି, ନହେଲେ ସେ କିପରି ଉତ୍ପନ୍ନ ହେବେ। ତେଣୁ ସେ ପ୍ରାର୍ଥନା କରୁଛନ୍ତି ଷଷ୍ଠଙ୍କୁ ଯେ ଆପଣ ମୋତେ ନିର୍ଦ୍ଦେଶ ଦିଅନ୍ତୁ, ମୋତେ ଯେହେତୁ ଉତ୍ପନ୍ନ କରିଛନ୍ତି ଆପଣ କିଏ ଏବଂ ମୋର କର୍ତ୍ତବ୍ୟ କ'ଣ, ସେ ସମ୍ବନ୍ଧରେ ଆପଣ ମୋତେ ନିର୍ଦ୍ଦେଶ ଦିଅନ୍ତୁ। ତେଣୁ ଏହିପରି ଭାବରେ ବ୍ରହ୍ମା ଯେତେବେଳେ ତାଙ୍କର ଷଷ୍ଠଙ୍କ ସମ୍ବନ୍ଧରେ ଚିନ୍ତା କରୁଛନ୍ତି ସେତେବେଳେ ସେ ଗୋଟିଏ ଶବ୍ଦ ଶୁଣିବାକୁ ପାଇଲେ, 2 ଅକ୍ଷର ବିଶିଷ୍ଟ ଶବ୍ଦ। ତେଣୁ ବ୍ରହ୍ମାଙ୍କର ଜୀବନ ହେଉଛି ଏକ ପ୍ରତୀକାତ୍ମକ ଜୀବନ, ପ୍ରତ୍ୟେକ ଭୌତିକ ପ୍ରାଣୀର ଜୀବନ। ବ୍ରହ୍ମା ଯେପରି ନିଜର ବୁଦ୍ଧି ଦ୍ୱାରା ନିଜର ଷଷ୍ଠଙ୍କୁ ଜାଣିବା ପାଇଁ ଚେଷ୍ଟା କରି ବିଫଳ ହେଲେ, ଠିକ ସେହିପରି ଆମେ ନିଜର ବୁଦ୍ଧି ଦ୍ୱାରା ଆମର ଷଷ୍ଠ ଭଗବାନଙ୍କୁ ଜାଣିବା ବା ଏ ସୃଷ୍ଟି ସମ୍ବନ୍ଧରେ ଜାଣିବାରେ ନିଶ୍ଚିତ ଭାବରେ ବିଫଳ ହେବ। ଯେଉଁମାନେ ନିଜ ବୁଦ୍ଧି ଦ୍ୱାରା ଜାଣିବା ପାଇଁ ସବୁ ଚେଷ୍ଟା କରୁଛନ୍ତି ସେମାନେ କେବେ ସକ୍ଷମ ହୋଇପାରିବେ ନାହିଁ, କାରଣ ବ୍ରହ୍ମା ବି ସକ୍ଷମ ହୋଇପାରିନଥିଲେ। ତେଣୁ ବ୍ରହ୍ମା କିପରି ତାଙ୍କର ଷଷ୍ଠଙ୍କୁ ଜାଣିଲେ ବା ବ୍ରହ୍ମା କିପରି ଜ୍ଞାନ ପ୍ରାପ୍ତ ହେଲେ, ତାଙ୍କର ଜୀବନରୁ ଆମେ ଶିକ୍ଷା ଲାଭ କରିପାରିବା ଯେ ବ୍ରହ୍ମା ଯେତେବେଳେ ନିଜ ବୁଦ୍ଧି ବଳରେ ଜାଣିବା ପାଇଁ ଅକ୍ଷମ ହେଉଛନ୍ତି, ତେଣୁ ସେ ନିଜକୁ ସମର୍ପଣ କରିଦେଉଛନ୍ତି ସେ ଷଷ୍ଠାଙ୍କ ସମ୍ମୁଖରେ। ଯେ ସେ ଷଷ୍ଠା ଯେପର୍ଯ୍ୟନ୍ତ ନିଜକୁ ନ ଜଣେଇବେ ସେପର୍ଯ୍ୟନ୍ତ ବ୍ରହ୍ମା ଜାଣିପାରିବେ ନାହିଁ ଷଷ୍ଠଙ୍କୁ, ଭଗବାନଙ୍କୁ ଜାଣିପାରିବେ। ତେଣୁ ଆମେ ନିଜ ବୁଦ୍ଧି ବଳରେ ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କଲେ ଆମେ ଜାଣିପାରିବାନି, ଯେପର୍ଯ୍ୟନ୍ତ ଭଗବାନ ନିଜକୁ ଆମକୁ ଜଣେଇ ନାହାନ୍ତି, ଆମକୁ ଜ୍ଞାନ ପ୍ରଦାନ କରିନାହାନ୍ତି। ତେଣୁ ବ୍ରହ୍ମା ଯେତେବେଳେ ନିଜକୁ ସମର୍ପଣ କରିଦେଉଛନ୍ତି ଭାବୁଛନ୍ତି ଯେ ମୋର ବୁଦ୍ଧି ଆଉ କାମ କରୁନି, ମୋର କର୍ତ୍ତବ୍ୟ କ'ଣ ମୁଁ ଜାଣିପାରୁନି, ତେଣୁ ସେ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ସେତେବେଳେ ସେ ଗୋଟିଏ ଶବ୍ଦ ଶୁଣୁଛନ୍ତି ବ୍ରହ୍ମା। ସେ ଶବ୍ଦଟି ହେଉଛି କ'ଣ ନା ତପ, ତ ଏବଂ ପ 2 ଅକ୍ଷର ବିଶିଷ୍ଟ ଶବ୍ଦ ସେ ଶୁଣୁଛନ୍ତି, ଅର୍ଥାତ୍ ତାଙ୍କୁ ଯେପରି ଆକାଶବାଣୀ ହେଉଛି ସେପରି ତାଙ୍କୁ କେହି ନିର୍ଦ୍ଦେଶ ଦେଉଛି ଯେ ବ୍ରହ୍ମା ତୁମେ ତପସ୍ୟା କର। ଏ ତପସ୍ୟାର ଉଦ୍ଦେଶ୍ୟ କ'ଣ? କାରଣ ତପସ୍ୟା ଦ୍ୱାରା ଆମେ ଶୁଦ୍ଧ ହୋଇପାରିବା ବା ଆମର ଅଜ୍ଞାନ ଅନ୍ଧକାର ଦୂରୀଭୂତ ହେବ, ଅଜ୍ଞାନତା ଦୂରୀଭୂତ ହେବ, ଆମର ଇନ୍ଦ୍ରିୟମାନେ ଶୁଦ୍ଧ ହେବେ। ଏ ଇନ୍ଦ୍ରିୟମାନେ ଅଜ୍ଞାନ ଇନ୍ଦ୍ରିୟ, ତେଣୁ ଯେପର୍ଯ୍ୟନ୍ତ ଇନ୍ଦ୍ରିୟମାନେ ଶୁଦ୍ଧ ନହୋଇଛନ୍ତି ସେପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଜାଣିପାରିବା ଅଶୁଦ୍ଧ ଇନ୍ଦ୍ରିୟରେ, କାରଣ ଭଗବାନ ହେଉଛନ୍ତି ଇନ୍ଦ୍ରିୟାତୀତ, ଇନ୍ଦ୍ରିୟମାନଙ୍କର ବାହାରେ। କିପରି ଭାବରେ? ଆମେ ଅନେକ ସମୟରେ ଯେଉଁମାନେ ନାସ୍ତିକ ବା ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ସେମାନେ କହିଥାନ୍ତି ଯେ ଭଗବାନ ନାହାନ୍ତି, ଏବଂ ଯଦି ସେମାନଙ୍କୁ ଏଇ କୁହେ ନା ଭଗବାନ ଅଛନ୍ତି ତାହେଲେ ସାଙ୍ଗେ ସାଙ୍ଗେ ସେମାନେ କହିବେ ଯଦି ଭଗବାନ ଅଛନ୍ତି ଆମକୁ ଦେଖେଇ ଦିଅ। କିନ୍ତୁ ଭଗବାନଙ୍କୁ ଦେଖିବାକୁ ହେଲେ ଆମକୁ ବିଶେଷ ଚକ୍ଷୁର ଆବଶ୍ୟକତା ରହିଛି। ଏ ଚର୍ମ ଚକ୍ଷୁରେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା ନାହିଁ। ଏପରିକି ଆମେ ଦେଖିବା କୁରୁକ୍ଷେତ୍ର ଯୁଦ୍ଧରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ନିଜର ବିଶ୍ୱରୂପ ପ୍ରଦର୍ଶନ କଲେ ଅର୍ଜୁନଙ୍କୁ, ସେତେବେଳେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ହେ ଅର୍ଜୁନ, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ଏ ଦିବ୍ୟ ଚକ୍ଷୁ ଦ୍ୱାରା ତୁମେ ମୋର ରୂପକୁ ଦର୍ଶନ କର। ଦିବ୍ୟଂ ଦଦାମି ତେ ଚକ୍ଷୁ, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି। ତେଣୁ ଚର୍ମ ଚକ୍ଷୁରେ ଭଗବାନଙ୍କୁ ଆମେ ଦର୍ଶନ କରିପାରିବା ନାହିଁ, ଯେହେତୁ ସେ ଆମର ଇନ୍ଦ୍ରିୟମାନଙ୍କର ଅତୀତ। ସେଥିପାଇଁ ଭଗବାନ କୃପା କରି ଭଗବାନଙ୍କର ଶ୍ରୀ ବିଗ୍ରହ ମୂର୍ତ୍ତି ରୂପରେ ସେ ପ୍ରକାଶିତ ହେଉଛନ୍ତି। ମନ୍ଦିରମାନଙ୍କରେ ଯେଉଁ ମୂର୍ତ୍ତିମାନଙ୍କୁ ପ୍ରତିଷ୍ଠା କରାଯାଉଛି ତାର ଉଦ୍ଦେଶ୍ୟ ହେଉଛି ଯେହେତୁ ଆମେ ଭଗବାନଙ୍କୁ ଆମର ଚର୍ମଚକ୍ଷୁ ଦ୍ୱାରା ଦର୍ଶନ କରିପାରିବାନି, ତେଣୁ ଶାସ୍ତ୍ର ଅନୁସାରେ ଭଗବାନଙ୍କର ଯେଉଁ ରୂପର ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ, ସେହି ବର୍ଣ୍ଣନା ଅନୁସାରେ ଆମେ ମୂର୍ତ୍ତି ନିର୍ମାଣ କରୁଛେ ଏବଂ ମନ୍ତ୍ର ଦ୍ୱାରା ଭଗବାନଙ୍କୁ ଆହ୍ୱାନ କରୁଛେ ସେ ମୂର୍ତ୍ତିରେ ବିରାଜମାନ ହେବା ପାଇଁ ଏବଂ ଆମର ସେବାକୁ ଗ୍ରହଣ କରିବା ପାଇଁ ମୂର୍ତ୍ତି ମାଧ୍ୟମରେ, ଶ୍ରୀ ବିଗ୍ରହ ମାଧ୍ୟମରେ। ତେଣୁ ଭଗବାନ ଆମର ପ୍ରାର୍ଥନା ଶ୍ରବଣ କରି ମୂର୍ତ୍ତିରେ ବିରାଜମାନ ହେଉଛନ୍ତି ଏବଂ ଆମର ସେବାକୁ ଗ୍ରହଣ କରୁଛନ୍ତି। ଯେତେବେଳେ ଭଗବାନ ବିରାଜମାନ ହେଉଛନ୍ତି ମୂର୍ତ୍ତିରେ, ସେ ଆଉ ମୂର୍ତ୍ତି ହିଁ ରହୁନି, ସେ ସ୍ୱୟଂ ଭଗବାନ। ପ୍ରତିମା ନହ ତୁମି ସାକ୍ଷାତ ବ୍ରଜେନ୍ଦ୍ର ବନ୍ଧନ। ତେଣୁ ଭଗବାନଙ୍କର ମୂର୍ତ୍ତି ସାକ୍ଷାତ ଭଗବାନ, ସେ ଆଉ ପଥର ବା ପିତ୍ତଳ ଏସବୁ ହେଇ ଆଉ ରହୁନି, ସେ ଦିବ୍ୟ ହେଇଯାଉଛି, ଚିନ୍ମୟ ହେଇଯାଉଛି ଭଗବାନଙ୍କର ବିଗ୍ରହ। ତା ସେ ବିଗ୍ରହଙ୍କୁ ଆମେ ଦର୍ଶନ କରି ବା ତାଙ୍କର ସେବା କରି ଆମେ ଠିକ୍ ସେହି ଲାଭ ପ୍ରାପ୍ତ ହେବା ଯେପରି ଆମେ ସାକ୍ଷାତ ଭଗବାନଙ୍କର ଦର୍ଶନ କରିବା ତାଙ୍କର ସେବା କରି ପ୍ରାପ୍ତ ହେଇଥାଉ। ତେଣୁ ଭଗବାନ ଆଉ ତାଙ୍କର ବିଗ୍ରହ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆମେ ଯେତେବେଳେ ଭଗବାନଙ୍କୁ ଭୋଗ ଅର୍ପଣ କରୁ ସେତେବେଳେ କେହି କେହି ନାସ୍ତିକ କହିଥାନ୍ତି ଯେ ଭଗବାନ ଖାଉନାହାନ୍ତି। ତେଣୁ ଆମେ ଯାହା ସବୁ ଭୋଗ ଲଗାଉଛେ ଆମେ ଠିକ୍ ସେଇଭଳି ଆମର ଥାଳିକୁ ନେଇ ଆସୁଛେ, କିନ୍ତୁ ଭଗବାନଙ୍କର ଖାଇବାର ଭିନ୍ନ ଭିନ୍ନ ମାର୍ଗ ରହିଛି। ଆମେ କେବଳ ମୁଖ ଦ୍ୱାରା ଖାଦ୍ୟ ଗ୍ରହଣ କରିଥାଉ, ଯେହେତୁ ଆମର ଶରୀର ଭୌତିକ ଶରୀର ଏବଂ ପ୍ରତିଟି ଶରୀରର ପ୍ରତିଟି ଅଙ୍ଗର ଭିନ୍ନ ଭିନ୍ନ କର୍ତ୍ତବ୍ୟ ରହିଛି, ତେଣୁ ଆମ ଶରୀରର ଅଙ୍ଗମାନଙ୍କ ଦ୍ୱାରା ଆମେ କେବଳ ଗୋଟିଏ ଗୋଟିଏ ବିଶେଷ କର୍ତ୍ତବ୍ୟ କରିପାରିବା। ଅର୍ଥାତ୍ ମୁଖ ଦ୍ୱାରା ଆମର ଖାଦ୍ୟ ଗ୍ରହଣ କାର୍ଯ୍ୟ ହୋଇପାରିବ ବା କଥା କହିବାର କାର୍ଯ୍ୟ ହୋଇପାରିବ, ମୁଖ ଦ୍ୱାରା ଆମେ ଶ୍ରବଣ କରିପାରିବାନି, ଶୁଣିପାରିବାନି। ଶ୍ରବଣ କରିବା ପାଇଁ କେବଳ କାନ ରହିଛି, କାନ ଦ୍ୱାରା ଆମେ ଶ୍ରବଣ କରିପାରିବା, କାନ ଦ୍ୱାରା ଆମେ ଖାଇପାରିବାନି। ତେଣୁ ପ୍ରତିଟି ଅଙ୍ଗର ବିଶେଷ ବିଶେଷ କର୍ତ୍ତବ୍ୟ ରହିଛି, କିନ୍ତୁ ଭଗବାନଙ୍କ ଶରୀର ଦିବ୍ୟ ହୋଇଥିବା ହେତୁ ତାଙ୍କର ପ୍ରତିଟି ଅଙ୍ଗ ଅନ୍ୟ ଅଙ୍ଗର କାର୍ଯ୍ୟ ମଧ୍ୟ କରିପାରିବ। ଅଙ୍ଗାନିଜସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାନ୍ତି କଳୟନ୍ତି ଚିରଂ ଜଗନ୍ତି। ତେଣୁ ଭଗବାନଙ୍କର ଯେଉଁ ଇନ୍ଦ୍ରିୟମାନେ, ବ୍ରହ୍ମା ନିଜେ କହୁଛନ୍ତି, ବ୍ରହ୍ମ ସହିତ ଭଗବାନଙ୍କର ବର୍ଣ୍ଣନା କରୁଛନ୍ତି ବ୍ରହ୍ମା, ଯେ ଭଗବାନଙ୍କର ଅଙ୍ଗମାନେ ସମସ୍ତେ ଅନ୍ୟ ଅଙ୍ଗର କାର୍ଯ୍ୟ ମଧ୍ୟ କରିପାରିବେ। ଯେପରି ଚକ୍ଷୁ ଦ୍ୱାରା କେବଳ ଦର୍ଶନ ହୁଏ, ମାନେ ଆଖି ଦ୍ୱାରା ଆମେ କେବଳ ଦେଖିପାରିବା, ଆଖି ଦ୍ୱାରା ଆମେ ଖାଇପାରିବା, କିନ୍ତୁ ଭଗବାନ ଚକ୍ଷୁ ଦ୍ୱାରା ମଧ୍ୟ ଖାଦ୍ୟ ଗ୍ରହଣ କରିପାରିବେ। ଇଏ ହେଉଛି ତାଙ୍କର ଦିବ୍ୟ ଶରୀର ଏବଂ ଦିବ୍ୟ ଇନ୍ଦ୍ରିୟର କାର୍ଯ୍ୟ। ଭଗବାନ କେବଳ ମୁଖ ଦ୍ୱାରା ଯେ ଖାଇବେ ତା ନୁହେଁ, କେବଳ ଦୃଷ୍ଟିପାତ କରି ମଧ୍ୟ ଖାଦ୍ୟ ସେ ଗ୍ରହଣ କରିପାରନ୍ତି, ବା କେବଳ ତାଙ୍କର କାନ ଦ୍ୱାରା ଯେ ସେ ଶ୍ରବଣ କରିବେ ତା ନୁହେଁ, ସେପରିକି ଦୃଷ୍ଟି ଦ୍ୱାରା ମଧ୍ୟ ଶ୍ରବଣ କରିପାରିବେ, ଆଖି ଦ୍ୱାରା ମଧ୍ୟ ଶ୍ରବଣ କରିପାରିବେ, ଆଖି ଦ୍ୱାରା ଖାଇପାରିବେ, ପାଟି ଦ୍ୱାରା ଶୁଣିପାରିବେ, ତେଣୁ ତାଙ୍କର ବିଭିନ୍ନ ଅଙ୍ଗ ବିଭିନ୍ନ ଅଙ୍ଗର କାର୍ଯ୍ୟ ମଧ୍ୟ କରିପାରିବେ। ସେଥିପାଇଁ ସେ ଭଗବାନ। ଇଏ ହେଉଛି ଭୌତିକ ଶରୀର ଏବଂ ଦିବ୍ୟ ଶରୀର ମଧ୍ୟରେ ପାର୍ଥକ୍ୟ। ଆମର ଭୌତିକ ଶରୀର ସୀମିତ କାର୍ଯ୍ୟ କରିପାରିବ, କିନ୍ତୁ ଦିବ୍ୟ ଶରୀରରେ ଅସୀମିତ କାର୍ଯ୍ୟ କରିବ ଏବଂ ବିଭିନ୍ନ କାର୍ଯ୍ୟ କରିବ। ତେଣୁ ଭଗବାନ କେବଳ ଦୃଷ୍ଟିପାତ କରି ମଧ୍ୟ ଆମର ଭୋଗକୁ ଗ୍ରହଣ କରିପାରିବେ, ସେ ଆମର ପାତ୍ରକୁ ଖାଲି କରିପାରିବେ ଏବଂ ଆମର ପାତ୍ରକୁ ମଧ୍ୟ ଭରି ଦେଇପାରିବେ, ତାଙ୍କର ସେ ଶକ୍ତି ରହିଛି। ତେଣୁ ଆମେ ଦେଖିବା ଯେ ଅନେକ ମନ୍ଦିରରେ ସବୁ ଭଗବାନଙ୍କର ଲୀଳା କଥା ସବୁ ରହିଛି, ଯେ ବିଗ୍ରହମାନେ କିପରି ଖାଦ୍ୟ ଗ୍ରହଣ କରିଥାନ୍ତି ବା ଭୋଗ ଗ୍ରହଣ କରିଥାନ୍ତି। ଆପଣମାନେ ସମସ୍ତେ ଜାଣିଥିବେ କ୍ଷୀରଚୋରା ଗୋପୀନାଥଙ୍କର କଥା ଶୁଣିଥିବେ, ଯେ କ୍ଷୀରଚୋରା ଗୋପୀନାଥ ଏବେ ବି ସେ ବିଗ୍ରହ ରେମୁଣାରେ ରହିଛନ୍ତି, ଏବଂ ତାଙ୍କର ନାଁ କ୍ଷୀରଚୋରା କାହିଁକି ହେଲା ନା, ସେ ତାଙ୍କର ଭକ୍ତଙ୍କ ପାଇଁ କ୍ଷୀରି ଚୋରି କରିଥିଲେ। ଥରେ ଜଣେ ଭକ୍ତ ମାଧବେନ୍ଦ୍ରପୁରୀ ସେ ଆସିଥିଲେ ବୃନ୍ଦାବନରୁ, ବୃନ୍ଦାବନରୁ ଆସୁଥିଲେ ପୁରୀ, ପୁରୀରୁ କିଛି ଚନ୍ଦନ ସଂଗ୍ରହ କରି ବୃନ୍ଦାବନରେ ଗୋପାଳଙ୍କ ଶରୀରରେ ଲେପନ କରିବା ପାଇଁ ଗୋପାଳ ତାଙ୍କୁ ସ୍ୱପ୍ନରେ ଆଦେଶ ଦେଇଥିଲେ। ମାଧବେନ୍ଦ୍ରପୁରୀ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ଥିଲେ, ତେଣୁ ଗୋପାଳ ବୃନ୍ଦାବନରେ ଗୋବର୍ଦ୍ଧନରେ ଗୋପାଳ ଯିଏକି ଗୋବର୍ଦ୍ଧନଗିରି ଉପରେ ରହିଥିଲେ, ସେ ତାଙ୍କୁ ସ୍ୱପ୍ନରେ ଆଦେଶ ଦେଇଥିଲେ ଯେ ମାଧବେନ୍ଦ୍ରପୁରୀ ତୁମେ ଜଗନ୍ନାଥପୁରୀରୁ ମୋ ପାଇଁ ଚନ୍ଦନ ଆଣିବ, ମୋର ଶରୀର ବହୁତ ଉତ୍ତପ୍ତ ହୋଇଯାଇଛି, ତେଣୁ ତୁମର ଶରୀରକୁ ଶୀତଳତା ପ୍ରଦାନ କରିବା ପାଇଁ ତୁମେ ଜଗନ୍ନାଥପୁରୀରୁ ଚନ୍ଦନ ଆଣି ମୋର ଶରୀରରେ ଲେପନ କର। ତେଣୁ ମାଧବେନ୍ଦ୍ରପୁରୀ ଗୋପାଳଙ୍କ ଆଦେଶରେ ପାଦରେ ଚାଲି ଚାଲି, ସେତେବେଳେ କୌଣସି ଗାଡ଼ି ମଟର ନଥିଲା ବୃନ୍ଦାବନ ଯାତ୍ରା କରିବା ପାଇଁ, ତେଣୁ ପାଦରେ ଚାଲି ଚାଲି ସେ ବୃନ୍ଦାବନରୁ ଆସିଥିଲେ ଜଗନ୍ନାଥପୁରୀ। ଜଗନ୍ନାଥପୁରୀ ଯିବା ରାସ୍ତାରେ ସେ ରାତ୍ରିରେ ରେମୁଣାଠାରେ ବିଶ୍ରାମ କରିଥିଲେ। ଯେତେବେଳେ ସେ ଗୋପୀନାଥଙ୍କୁ ଦର୍ଶନ କରିବାକୁ ଗଲେ, ସେତେବେଳେ ଗୋପୀନାଥଙ୍କର ନାମ ଥିଲା କେବଳ ଗୋପୀନାଥ, କ୍ଷୀରଚୋରା ଲାଗୁନଥିଲା ସେଥିରେ। ତେଣୁ ମାଧବେନ୍ଦ୍ରପୁରୀ ଯେତେବେଳେ ଦର୍ଶନ କରିବାକୁ ଯାଆନ୍ତି, ସେ ସମୟରେ ଗୋପୀନାଥଙ୍କର ଭୋଗ ଲାଗୁଛି, ଏବଂ ଆପଣମାନେ ଜାଣିଥିବେ ଯେ ଗୋପୀନାଥଙ୍କୁ ସେଠାରେ ଗୋଟେ ଗୋଟିଏ ବିଶେଷ ଭୋଗ ଅର୍ପଣ କରାଯାଏ, ତାହା ହେଉଛି ରାବେଡ଼ି ଭୋଗ, ଯାହାକୁ କ୍ଷୀର ବୋଲି କୁହନ୍ତି। ସେଥିରେ କୁଡୁଆରେ ସେ ଭୋଗ ଲାଗେ, ଛୋଟ ଛୋଟ କୁଡୁଆ ମାନଙ୍କରେ ପାତ୍ରରେ, ମାଟି ପାତ୍ରରେ ଭୋଗ ଲାଗୁଥାଏ। ତେଣୁ ମାଧବେନ୍ଦ୍ରପୁରୀ ଯେତେବେଳେ ଦର୍ଶନ କଲେ ଗୋପୀନାଥଙ୍କୁ, ଦେଖିଲେ ସେ ଭୋଗ ଲାଗୁଛି ଗୋପୀନାଥଙ୍କୁ, ତାଙ୍କ ମନରେ ଆସିଲା ଯେ ଏଠାରେ ଯେଉଁ କ୍ଷୀର ଭୋଗ ଲାଗି ହେଉଛି ଗୋପୀନାଥଙ୍କୁ, ଏ କ୍ଷୀର ଭୋଗର ସ୍ୱାଦ କିପରି, ଇଏ କିପରି ଭାବରେ ତିଆରି ହେଉଛି, ମୁଁ ଯଦି ଜାଣିପାରନ୍ତି ତାହେଲେ ବୃନ୍ଦାବନରେ ମୋର ଗୋପାଳଙ୍କୁ ମଧ୍ୟ ଏପରି କ୍ଷୀର ଭୋଗ ଲାଗନ୍ତି। ତେଣୁ ମାଧବେନ୍ଦ୍ରପୁରୀ ଯେତେବେଳେ ଏଇ ଇଚ୍ଛା କଲେ, ସେତେବେଳେ ତାଙ୍କ ମନରେ ପୁଣି ଆସିଲା ଯେ ଭଗବାନଙ୍କୁ ବର୍ତ୍ତମାନ ଭୋଗ ଲାଗି ହେଉଛି, ଏ ସମୟରେ ମୋର ଖାଇବାର ଇଚ୍ଛା କରିବା ଏଇଟା ହେଉଛି ଅପରାଧ। କାରଣ ସେ ଭକ୍ତ ସେ ଜାଣିଛନ୍ତି ଯେ ଭୋଗ ଲାଗି ହେଉଥିବା ସମୟରେ କେହି ଯଦି ସେ ଭୋଗ ଖାଇବା ପାଇଁ ଇଚ୍ଛା କରନ୍ତି ସେଟା ଅପରାଧ ହୁଏ ଭଗବାନଙ୍କ ଚରଣରେ। ତେଣୁ ଏକଥା ଚିନ୍ତା କରି ନିଜେ ଅପରାଧ କରିଛନ୍ତି ବୋଲି ଜ୍ଞାନ ମନେକରି ମାଧବେନ୍ଦ୍ରପୁରୀ ଏ କଥା କାହାରିକୁ ନ କହି ସେ ଗୋପୀନାଥଙ୍କୁ ଦର୍ଶନ କରି ଫେରିଆସିଲେ। ଫେରିଆସି ସେ ତାଙ୍କର ସେଇ ରେମୁଣାର ଯେଉଁ ହାଟ ରହିଛି ସେ ହାଟରେ ଗୋଟିଏ ବୃକ୍ଷ ମୂଳେ ରାତିରେ ସେ ଶୟନ କଲେ ଏବଂ ରାତ୍ରିରେ ସେ କିଛି ଖାଦ୍ୟ ଗ୍ରହଣ କରିନାହାନ୍ତି, ସେପରି ଶୟନ କରିଛନ୍ତି। ଏଣେ ଗୋପୀନାଥଙ୍କର ପୂଜାରୀ ଗୋପୀନାଥଙ୍କୁ ଭୋଗ ଲଗାଇ ଗୋପୀନାଥଙ୍କର ଆରତୀ କରି ମନ୍ଦିର ବନ୍ଦ କରି ସେ ତାଙ୍କର ଘରେ ଯାଇ ତାଙ୍କର ଖାଦ୍ୟ କିଛି ଗ୍ରହଣ କରି ଶୟନ କରିଛନ୍ତି। ସେହି ସମୟରେ ସ୍ୱପ୍ନରେ ଗୋପୀନାଥ ପୂଜାରୀକୁ କହୁଛନ୍ତି ଯେ ମୋର ଗୋଟିଏ ସେବକ ଆସିଛି ଏଇ ସ୍ଥାନକୁ, ସେ କିଛି ଖାଇନି, ସେ ବର୍ତ୍ତମାନ ଶୋଇଛି ସେ ହାଟ ପାଖରେ, ମୁଁ ତା ପାଇଁ ଗୋଟିଏ କ୍ଷୀର ଭାଣ୍ଡ ଚୋରି କରିକି ମୋର ଲୁଗାକାନି ପଛରେ ରଖିଛି, ତେଣୁ ସ୍ନାନ କରି ଗୋପୀନାଥ ମନ୍ଦିରର ଦ୍ୱାର ଖୋଲି ଭିତରକୁ ଯାଇଛି। ଭିତରକୁ ଯାଇ ଦେଖୁଛି ସତକୁ ସତ ଗୋପୀନାଥଙ୍କର ବସ୍ତ୍ର ପଛରେ ଗୋଟିଏ କ୍ଷୀରଭାଣ୍ଡ ରହିଛି। ତେଣୁ ପୂଜାରୀ ଆନନ୍ଦରେ ଉତ୍ଫୁଲ୍ଲ ହୋଇ ଯେ ଗୋପୀନାଥ କିପରି ନିଜର ଭକ୍ତ ପାଇଁ କ୍ଷୀର ଚୋରି କରିପାରନ୍ତି, ଏ କଥା ଚିନ୍ତା କରି କରି ସେ କ୍ଷୀରଭାଣ୍ଡିଟିକୁ ନେଇ ସେ ହାଟ ନିକଟରେ ପହଞ୍ଚି ଏବଂ ସେ ଚିତ୍କାର କରି ଡାକୁଛି ଯେ ମାଧବେନ୍ଦ୍ରପୁରୀ ମାଧବେନ୍ଦ୍ରପୁରୀ, କିଏ ସେ ମାଧବେନ୍ଦ୍ରପୁରୀ ଅଛ, ତୁମ ପାଇଁ ଗୋପୀନାଥ କ୍ଷୀର ଚୋରି କରି ମୋ ହାତରେ ପଠାଇଛନ୍ତି, ତୁମେ ନିଅ ଗ୍ରହଣ କର। ତେଣୁ ମାଧବେନ୍ଦ୍ରପୁରୀ ଯେତେବେଳେ ଆସୁଛନ୍ତି ସେ ପୂଜାରୀ ଆନନ୍ଦରେ ଗର୍ଗଦ ହୋଇ ତାଙ୍କୁ ପ୍ରଣାମ କରିଛନ୍ତି ଯେ ତୁମେ ବହୁତ ବଡ଼ ଭାଗ୍ୟବାନ, ତୁମ ପାଇଁ ଗୋପୀନାଥ କ୍ଷୀର ଚୋରି କରି ମୋ ହାତରେ ପଠାଇଛନ୍ତି, ତୁମ ପରି ଭାଗ୍ୟବାନ ବ୍ୟକ୍ତି ସଂସାରରେ ଆଉ କେହି ନାହାନ୍ତି। ତେଣୁ ଯେତେବେଳେ ସେ କ୍ଷୀର ପାତ୍ରଟିକୁ ଦେଇଛନ୍ତି ମାଧବେନ୍ଦ୍ରପୁରୀକୁ, ମାଧବେନ୍ଦ୍ରପୁରୀ ପ୍ରଭୁଙ୍କର ଏପରି କୃପା ଦେଖି ସେ ଆନନ୍ଦରେ ଗର୍ଗଦ ହୋଇ ସେ କ୍ଷୀରକୁ ଖାଇବାକୁ ଆରମ୍ଭ କରିଛନ୍ତି। ତା ଅମୃତ